ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଦେଇଛିଏ କାନେ ଦୋଷ ଥାଇ ଦୋଷୀ ଦଣ୍ଡ ପାଇ ଥାଏ ଦିନେ ତଥାପି ମୋ ପ୍ରଭୁ ନମ୍ର ହୋଇଥିଲ ବିନା ଦୋଷ କାରଣେ ଶୁଣିଛିଏ କାନେ ଦୋଷ ଥାଇ ଦୋଷୀ ଦଣ୍ଡ ପାଇ ଥାଏ ଦିନେ ତଥାପି ମୋ ପ୍ରଭୁ ନମ୍ର ହୋଇଥିଲ ବିନା ଦୋଷ କାରଣେ ଝରିଗଲା
ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଜୀବରେ ଘା ହେଲେ ବା ଉଣ୍ଡ। ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ସ୍ୱାସ୍ଥ୍ୟ ଜୀବନ ଏକ ପ୍ରଭୁଙ୍କ ଉପହାର। ଯଦି ଏହି ଉପହାରକୁ ଆମେ ଭଲ ଭାବରେ ଯତ୍ନ ନେବା, ତାହେଲେ ଆମେ ଦୀର୍ଘ ବର୍ଷ ବଞ୍ଚିବା ଆଉ ତାହାଙ୍କ ଉପହାରକୁ ଅନୁଭବ କରିପାରିବା। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଘା ବିଷୟରେ। ପ୍ରଥମରେ ଆମ୍ଭେମାନେ ଦେଖିବା ଜୀବରେ ଘା ହେଲେ କ'ଣ କରାଯିବ। ପ୍ରିୟ ଶ୍ରୋତା, ଏହି ସ୍ୱାସ୍ଥ୍ୟ ଆଲୋଚନାକୁ ବା ଆଲୋଚନାରୁ ଆପଣମାନଙ୍କୁ କିଛି ଉପକାର ହେଉଛି, ଏହା ଏକ ଆନନ୍ଦୀୟ କଥା। ତାହେଲେ ଚାଲନ୍ତୁ ଏହି ବିଷୟରେ ଜାଣିନେବା। ତେଜପତ୍ରକୁ ପାଣିରେ ଫୁଟେଇ ସେହି ପାଣିକୁ କୁଲୁକୁଞ୍ଚା କରିବ। ମୁଥାମୂଳକୁ ଟୋପା ଛଡ଼ାଇ କୁଚ୍ କୁଚ୍ କରି କାଟି ଘୁଆ ଘିଅରେ ଫୁଟାଇ ଜିଭରେ ମାରିବ। ଏହିପରି ଦିନରେ 2-3 ଥର ଲଗାଇଲେ ଜିଭର ଘା ଧୂର ହୋଇଥାଏ। ପିଲାଙ୍କର ଜିଭରେ ଘିମିରି ପରି ଘା ହେଲେ କର୍ପୂର ପାଣିରେ ପାଟିକୁ ଓ ଜିଭକୁ ଭଲ ଭାବରେ ଧୋଇଦେବ। ଘୁଆ ଘିଅରେ 2 ଗୋଟି ଗୋବର ପୋକକୁ ଫୁଟାଇ ଛାଣି ସେଇ ଘିଅକୁ ଦିନରେ 2 ଥର ଖାଇବ। ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ ଆଉ ଦୁଣ୍ଡ ଘା ହେବ ନାହିଁ ବା ତୁଣ୍ଡ ଘା ହେବ ନାହିଁ। ଦ୍ୱିତୀୟଟା, ଚର୍ମ ରୋଗ। ନିମ୍ବୁକୁ ପଞ୍ଚାଙ୍ଗ ଚେର ଛେଲି ପତ୍ର ଫୁଲ ଓ ଫଳ ସମ ଭଲ ଗୁଣ୍ଡ କରି ଦିନକୁ 2 ଥର କରି 15 ଦିନ ସେବନ କରିଲେ ଚର୍ମ ରୋଗ ଉପଶମ ମିଳିଥାଏ। କାର୍ତ୍ତିକ ମାସରେ କଞ୍ଚା କଦଳୀ ସହିତ ଗୁଡ଼ ମିଶାଇ ଖାଇଲେ ଏହାକୁ 7 ଦିନ ଖାଇବାକୁ ହେବ। ଏହା କରିଲେ 1 ବର୍ଷ ପର୍ଯ୍ୟନ୍ତ ଚର୍ମ ରୋଗ ଦେଖା ହେବ ନାହିଁ। ଚର୍ମ ଉକୁନି। ପୋକଗୁଙ୍କା ପତ୍ରକୁ ବାଟି ଦେହରେ ଲଗାଇବ। ଔର ଲାଲକୁ ଦେହରେ ଲଗାଇବ। ରାତିରେ ଛୁଆ ଲଗାଇ ଶୋଇବ। ଚର୍ମ ରୋଗ। ଶିମୁଲି ଗଛର ଚେରକୁ ପାଣିରେ ବାଟି କମ୍ 400 ମିଶାଇ ସେବନ କରିଲେ କୁଷ୍ଠକଣ୍ଠ ଆଦି ବିଭିନ୍ନ ଚର୍ମ ରୋଗ ଆରୋଗ୍ୟ ହୋଇଥାଏ। ଚମଦଲା। ଗଇସ ପତ୍ର ରସ ସହିତ ଲୁଣ ମିଶାଇ ଚମଦଲାରେ ଲଗାଇବ। ସମ ପରିମାଣରେ ବଟା ହଳଦୀ ଗୁଡ଼ ମିଶାଇ 15 ଦିନ ସେବନ କରିବ। ଚମ୍ପେଇ ନେଉଲ ବିଷ ପାଇଁ ଗଇସ ପତ୍ର ରସକୁ ସେବନ କରିବ ଓ କ୍ଷତରେ ଲଗାଇବ, ଯେପରିକି ଚମ୍ପେଇ ନେଉଲ ବିଷରୁ ରକ୍ଷା ପାଇପାରିବ। ଘା ଶୁଖିବା ପାଇଁ କଲରା ପତ୍ର ଓ ହଳଦୀ ପତ୍ର ବାଟି ଲେପ କରିବ, ଆଉ ତାହା ଉପରେ ଲଗାଇ ଦେବ। ନିମ୍ବ ପତ୍ର ଓ ରାଶି ବାଟି ମହୁ ଓ ଘିଅ ମିଶାଇ ସେହି ଘା ଉପରେ ଲେପ ଦେବ। ଅଶ୍ୱଦତ୍ ଛେଳିରୁ ଚୂର୍ଣ୍ଣ କରି ଘାରେ ପକାଇଲେ ଘା ଶୁଖି ଯାଇଥାଏ। ଘାର ପୋକ ରସୁଣକୁ ସେଚି ତାହାର ରସ ବାହାର କରି ବାରମ୍ବାର ଘାରେ ଲଗାଇବ। ମାଂସ ଖଣ୍ଡକୁ କିଛି ସମୟ ଘା ଉପରେ ରଖିଦେଲେ ସେହି ମାଂସ ଖଣ୍ଡରେ ପୋକ ଲାଗି ଉଠି ଆସିବେ। ନିମ୍ବୁ ପତ୍ରକୁ ପାଣିରେ ସିଝାଇ ସେହି ପାଣିରେ ଘାକୁ ଧୋଇବ। ଶ୍ୱେତ ପରୁଣୀ ପତ୍ରକୁ ବାଟି ଘାରେ ଲଗାଇଲେ ସମସ୍ତ ପ୍ରକାର ଘା ଭଲ ହୁଏ। ପ୍ରିୟ ଶ୍ରୋତା, ଆଜି ଆମ୍ଭେମାନେ ଜାଣିପାରିଲୁ କି ଘା ହେଲେ କେଉଁ ପ୍ରକାର ଯତ୍ନ ନେଲେ ଏଇ ଘା ଗୁଡ଼ାକ ଭଲ ହୋଇଥାଏ। ଯଦି ଏଇ ଯେଉଁ ଟିଫନ ଗୁଡ଼ାକ ଆପଣମାନଙ୍କୁ କିଛି ସାହାଯ୍ୟ ହେଉଛି।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ।
ଧନ୍ୟବାଦ।
ତାହେଲେ ବହୁତ ଉତ୍ତମ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
ମୋର ଏଇଠି।
ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ପାପ ବହନ କରିବା। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟାମୀ ପରମପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୟାମୀ ପରମପିତା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରରେ ରଖନ୍ତୁ, ଆଉ ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି ଆନନ୍ଦମୟ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଆପଣଙ୍କ ଉପରେ ବର୍ତ୍ତୁ ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ପାପ ବହନ କରିବା। ଏବେ ଯାଏ ଆମେମାନେ ବଳିଦାନ ବିଷୟରେ ଆଲୋଚନା କରି ଆସୁଅଛୁ। ତାହେଲେ ପାପ ବହନ କରିବା, ଏହାର ଅର୍ଥ କ'ଣ? ଚାଲନ୍ତୁ ଏହି ବିଷୟରେ ଆମ୍ଭେମାନେ କିଛି ଜାଣିନେବା। ବଳିକୃତ ଦ୍ରବ୍ୟ ପବିତ୍ର ସ୍ଥାନରେ ଭୋଜନ କରିବା ଦ୍ୱାରା କାର୍ଯ୍ୟରତ ଯାଜକ ପାପୀର ଅପରାଧକୁ ବହନ କରନ୍ତି। ବଳିକୃତ ମାଂସ କେବଳ ପୁରୋହିତଙ୍କ ସେବା କାର୍ଯ୍ୟ ନିମନ୍ତେ ଦିଆଯାଇଥାଏ। ଯେମିତି ହୋଇନଥିଲେ ହାରଣଙ୍କ ପୁତ୍ରମାନେ ବଳିକୃତ ମାଂସ ଭୋଜନ ନ କରିବାରୁ ମଶା ସେମାନଙ୍କୁ ଗାଲି କରିନଥାନ୍ତେ। କିନ୍ତୁ ଏହା ପ୍ରାୟୋଚିତ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ପ୍ରିୟସୋତା, ପ୍ରାୟୋଚିତ ସାଧନ ପ୍ରକ୍ରିୟାରେ ବଳିକୃତ ମାଂସ ଭୋଜନ କରିବାରେ କିପରି ଅବଦାନ ରହିଛି, ଏହା ଏକ ପ୍ରଶ୍ନ ଯାହା ଆମ୍ଭେମାନେ ନିତାନ୍ତ ଜାଣିବା ଉଚିତ। ବଳିକୃତ ଦ୍ରବ୍ୟ କେବଳ ଭୋଜନ କରିବାର ବିଧି ରହିଛି, ପବିତ୍ର ସ୍ଥାନକୁ ରକ୍ତ ନେବାର ବିଧି ନାହିଁ। ଏହି ବଳିଦାନ ଅଧିପତି ଓ ସାଧାରଣ ଲୋକଙ୍କ ଦ୍ୱାରା ହୋଇଥାଏ। ବାଇବଲ ସ୍ପଷ୍ଟ ଭାବରେ ପ୍ରକାଶ କରୁଛି ଯେ ଯାଜକ ବଳିକୃତ ମାଂସ ଭୋଜନ କରିବା ଦ୍ୱାରା ଯାଜକ ପାପ ବହନ କରନ୍ତି, ତାହା ପ୍ରାୟୋଚିତ କାର୍ଯ୍ୟକୁ ବୁଝାଉଛି। ପାପର ପାପ ବହନ କରିବା ଅର୍ଥ ପାପୀ ପାପ ମୁକ୍ତ ହୁଏ। ଯେପରିକି ଏଭ୍ରି ପୁସ୍ତକରେ ଆଉ ଯାତ୍ରା 34:7 ଉଲ୍ଲେଖ କରାଯାଉଛି ଯେ ପରମେଶ୍ୱର ଅଧର୍ମ ବହନ କରନ୍ତି। ସେହି ସମାନ ପ୍ରକାର 2 ଏଭ୍ରି ଶବ୍ଦ ଲେବି 10:16 ବ୍ୟବହୃତ ହୋଇଅଛି। ଏଥିରୁ ଏହା ସ୍ପଷ୍ଟ ଯେ ଯାଜଙ୍କର ପାପ ବହିବା କାର୍ଯ୍ୟ ପାପୀର ପାପ କ୍ଷମା ବିଷୟକୁ ବୁଝାଉଅଛି। ତା ହୋଇନଥିଲେ ପାପ ଅନ୍ୟ ପାଖକୁ ସ୍ଥାନାନ୍ତର ହୋଇନଥିଲେ ପାପ ନିଜେ ନିଜର ପାପ ବହନ କରିଥାନ୍ତା। ପଢ଼ନ୍ତୁ ଲେବି 5:1। ଅବଶ୍ୟ ସେମିତି ହେବା ଦ୍ୱାରା ମୃତ୍ୟୁ ହୋଇଥାଏ ବା ହୋଇନଥାନ୍ତା। ରୋମିଓ 6:23। ପୁରୋହିତର କାର୍ଯ୍ୟ ଅନ୍ୟର ପାପ ବହନ କରିବା ଠିକ୍ ସେମିତି ଖ୍ରୀଷ୍ଟ ଆମ ନିମନ୍ତେ କଲେ। ସେ ଆମ ସ୍ଥାନରେ ମୃତ୍ୟୁବରଣ କଲେ। ଏଥିରୁ ଆମେ ଉପସଂହାତରେ ଉପନୀତ ହେଉ ଯେ ପାର୍ଥିବ ଧର୍ମଧାମରେ ଯାଜକୀୟ କାର୍ଯ୍ୟ ଖ୍ରୀଷ୍ଟଙ୍କ କାର୍ଯ୍ୟର ନିଦର୍ଶନ ଥିଲା, କାରଣ ସେ ଆମର ପାପ ସବୁ ନିଜ ଉପରକୁ ନେଲେ। କ୍ଷମା ପାଇଲା ପରେ ଆଶୀର୍ବାଦ ଆସିଥାଏ। ବିଶ୍ୱାସରେ ପାପ ସ୍ୱୀକାର ଓ ଅନୁତାପ କରିବା ଦ୍ୱାରା କ୍ଷମା ମିଳିଥାଏ। ଏସବୁ ପାପକୁ ଖ୍ରୀଷ୍ଟ ବହନ କରିଥାନ୍ତି। ଏହିଭଳି ଭାବରେ ଖ୍ରୀଷ୍ଟଙ୍କ ଠାରୁ ଆମର ଆଶୀର୍ବାଦ ଆସିଥାଏ। ତାଙ୍କ ମୃତ୍ୟୁ ଆମ ପାପ ନିମନ୍ତେ ପ୍ରାୟଚିତ ଜନିତ ବଳିଦାନ ଅଟେ। ସେ ଆତ୍ମାମାନଙ୍କର ମହାନ ମଧ୍ୟସ୍ଥି ଅଟନ୍ତି। ତାହାଙ୍କ ଦ୍ୱାରା ଆମେ ଈଶ୍ୱରଙ୍କ ଦୟା ଓ ଅନୁଗ୍ରହ ଲାଭ କରିଥାଉ। ସେ ତତ୍ପରେ ପ୍ରକୃତରେ ମୂଳ ଉପତ୍ତିକର୍ତ୍ତା ବୋଲି ଏବଂ ଆମ ବିଶ୍ୱାସରେ ସିଦ୍ଧିଦାତା ଅଟନ୍ତି। ଏହା ଭଉଣୀ ଏଲେନ୍ଜି ହ୍ୱାଇଟ୍ କହନ୍ତି। ଈଶ୍ୱରଙ୍କ ବିଚାର ସମ୍ମୁଖରେ ଦଣ୍ଡାୟମାନେ ହେବା ବିଷୟକୁ କଳ୍ପନା କରି ଦେଖନ୍ତୁ। ଆପଣ କେଉଁ ଭଲ କାର୍ଯ୍ୟ ଉପରେ ଆଉଜି ପଡ଼ନ୍ତି? ଆପଣଙ୍କ ସାବାତ ପାଳନ, ଆପଣ କରିଥିବା ସମସ୍ତ ଉତ୍ତମ କାର୍ଯ୍ୟ ଓ ଆପଣ କରିନଥିବା ଖରାପ କାର୍ଯ୍ୟ ଉପରେ ଆଉଜି ପଡ଼ନ୍ତି କି? ପବିତ୍ର ଓ ସିଦ୍ଧ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଆପଣଙ୍କର ଧାର୍ମିକତା ଯଥେଷ୍ଟ ବୋଲି ପ୍ରକୃତରେ ଆପଣ କ'ଣ ଭାବୁଛନ୍ତି କି? ଯଦି ନୁହେଁ, ସେହି ବିଚାରରେ ଆପଣଙ୍କ ଏକମାତ୍ର ଭରସା କ'ଣ ଅଛି? ଏହି ବିଷୟରେ କିଛି ସମୟ ଚିନ୍ତା କରନ୍ତୁ। ପ୍ରିୟ ଶ୍ରୋତା, ଯେପରିକି ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ କୃଶର ହତ ହେଲେ, ଆଉ ଏସବୁ ଯାହା ସବୁ ପାପ ଆମେ କରିଅଛୁ, ବିଶ୍ୱାସ ଦ୍ୱାରା ଯାହା ଆମେ ସ୍ୱୀକାର କରୁଅଛୁ, ଅନୁତାପ କରୁଅଛୁ, ଏସବୁ ପାପକୁ ଖ୍ରୀଷ୍ଟ ବହନ କରିଅଛନ୍ତି। ଏଭଳି ଭାବରେ ଖ୍ରୀଷ୍ଟଙ୍କ ଠାରେ ଆମେ ରହି ଖ୍ରୀଷ୍ଟଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ଉଚିତ, ଯେହେତୁ ତାଙ୍କ ମୃତ୍ୟୁ ଆମ ପାପ ନିମନ୍ତେ ପ୍ରାୟଚିତ ନିଜତ ବଳିଦାନ ଅଟେ। ଆଉ ଯୀଶୁଖ୍ରୀଷ୍ଟ ବର୍ତ୍ତମାନ ପିତାଙ୍କ ଓ ଆମର ମଧ୍ୟସ୍ଥ। ଏହି କାରଣରୁ ଚାଲନ୍ତୁ, ଯେଉଁ ପାପ ଆମେ ବହୁ ଅଛୁ ବା ବହନ କରୁଅଛୁ, ସେହି ପାପ ଖ୍ରୀଷ୍ଟଙ୍କ ପାଦ ତଳେ ଥୋଇ ତାଙ୍କ ମଧୁର ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଯିଏକି ଏହି ସାରା ପୃଥିବୀକୁ ସୃଷ୍ଟି କରିଅଛି, ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ କୋଟି କୋଟି ଝୁଆର, ହେ ପରମେଶ୍ୱର, ତୁମ୍ଭେ ହି ପ୍ରଶଂସା ସମ୍ମାନ ଗୌରବର ଯୋଗ୍ୟ। ଧନ୍ୟବାଦ ଅର୍ପଣ କରୁଅଛୁ ପରମ ପିତା, କି ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦାନ ଦେଇ ମୃତ୍ୟୁ ହୋଇଛନ୍ତି, ଯେପରିକି ଆମ୍ଭେ ତାଙ୍କ ମୃତ୍ୟୁ ଦ୍ୱାରା ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବୁ। ହେ ପରମ ପିତା, ଆମ୍ଭମାନଙ୍କୁ ସାହାଯ୍ୟ କର, ସେହି ପବିତ୍ର ଆତ୍ମା ଦ୍ୱାରା ଶକ୍ତି ଜ୍ଞାନ ପ୍ରଦାନ କର, ଯେପରିକି ତୁମ ସେହି ବାକ୍ୟ ବୁଝିପାରିବୁ। ଆଉ ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆଉ ଥରେ ଆସିବେ, ସେତେବେଳେ ଆମ୍ଭମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଏହି ଛୋଟ ନିବେଦନ କରୁଛୁ, ସୁନିଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।